ଓଡ଼ିଆଙ୍କ ଶେଷ ପରିଚୟ ପ୍ରବାସରେ ଶୁଭେ ଧ୍ୱନି ବିଜୟ ବିଜୟ ଆରେ ବିଜୟ ବିଜୟ ମାଟି ମାଟି ଏଇ ମାଟି ଝୁରେ ସେ ସମୟ କୁଆଡ଼େ ହଜିଲା କୁହ ମାର ସେ ପୁଅ ଆରେ ମାର ସେ ପୁଅ ଆରେ ସେଇ ସ୍ମୃତି ମନେ ପକେଇ ଓଡ଼ିଶା ପାଇଁ ଲଢ଼ିବି 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 ମୁଁ ବିଜୁ ବାବୁ କଳିଙ୍ଗର ଐର ଖାର ବେଳ କିଏ ପୁଣି ତାଙ୍କୁ କୁହେ ଘରେ ଘରେ ସିଏ ପୂଜା ପାଉଥିବେ ଏଇ ଜାତି ଥିବ ଯାଏ ଦକ୍ଷ ରାଜନେତା ଦୃଢ଼ ସଂଗଠକ ଏମିତି ମାଟି ମଣିଷ କଳ ହୃଦୟ ନରମ ସ୍ୱଭାବ ଥିଲେ ପ୍ରବାଦ ପୁରୁଷ ନୂଆ ନୂଆ ଶିଳ୍ପାୟନ ତାଙ୍କରି କଳ୍ପନା ଯାହା କିଛି ହୁଏ ଏଠି ତାଙ୍କରି ଯୋଜନା ଆରେ ତାଙ୍କରି ଯୋଜନା ଦୁର୍ଦ୍ଦଶ ସେ ଦୁନିଆରେ ଥିଲେ ଯୋଗ ଜନ୍ମ କିଛି ଭଲ ଲାଗୁ ନାହିଁ ଆଜି ତାଙ୍କ ବିନା ଆରେ ଆଜି ତାଙ୍କ ବିନା ଆରେ ସେଇ କଥା ମନେ ପକେଇ ଓଡ଼ିଶା ନା ରଖିବି 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 ମୁଁ ବିଜୁ ବାବୁ ପରି ହେବି 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 ତାଙ୍କ କୋଳରେ ଯେବେ ଶୁଭିଥିଲା କୁଆ କୁଆ ଆର ସେଇ ଦିନ ତ ଚମକି ଥିଲା ଏଇ ସାରା ଦୁନିଆ ଆରେ ସବୁ ଓଡ଼ିଆଙ୍କ ସେ ପ୍ରାଣ ଧନ ସିଏ ହୃଦୟ ସଂଖାଳି ତାଙ୍କରି କଥା ମନେ ପଡ଼ିଲେ ଶୁଭେ ଶଙ୍ଖାହୁଳ ହୁଇ ମାଟି ମାଟି ଏ ମାଟିର ମୂର୍ତ୍ତିକାର ସିଏ ଇନ୍ଦିରାଙ୍କୁ ମାଗିଥିଲା ଦିଲ୍ଲୀ ଦିନେ ଯିଏ ଆରେ ଦିଲ୍ଲୀ ଦିନେ ଯିଏ ଛୁଆଡ଼େ ଉତ୍କଳର ପବନ ବହେ ମହମହ ଚୌଦିଗ ବିଜୁ ବିଜୁ କୁହେ ଆରେ ବିଜୁ ବିଜୁ କୁହେ ଆରେ ସାରା ବିଶ୍ୱକୁ ଆଣି ମୁଁ ଦିନେ ଓଡ଼ିଶା ସହ ଯୋଡ଼ିବି 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 ମୁଁ ବିଜୁ ବାବୁ।